ହ୍ୟାଲୋ ସାର୍ ନମସ୍କାର, ମୁଁ ସାଲିଆ ସାହି ଆଦିତ୍ୟନଗରରୁ କହୁଛି, ମାଳତୀ ଜେନା। ଆଉ ଡ୍ରେନ୍ ଟା ଅଧା ହେଇକି ରହିଲା, ଡ୍ରେନ୍ କଲେନି କି କିଛି ନାହିଁ, ଅଧାରେ ରହିଛି ସେମିତି। ଆମେ ଭାରି ହଇରାଣ ହଉଛୁ, ଆଉ ଆଖି ତୁଛାଇ ପାରୁନୁ, ଭାରି ହଇରାଣ ଅସୁବିଧାରେ ଚଳୁଛୁ। ଆଉ ସେଟା କେମିତି ଲାଗିକି କେମିତି ଟିକେ ସେ ଡ୍ରେନ୍ ଟା ହେଲେ କରିଦେଲେ କେମିତି କଣ କରନ୍ତୁ ନା, ଆମେ କେମିତି ଚଳିବାକୁ ଭାରି ଅସୁବିଧା। ପିଲାମାନେ ଚଳିବାକୁ ଅସୁବିଧା ହଉଛି, ଝାଡା ଯିବାକୁ ଅସୁବିଧା ହଉଛି,